ଅବଲ ସ୍ୱାଇଁ ଆଜି ଆମ 21 ୱାର୍ଡ ଜଳଛତ୍ର ପ୍ରିୟ ବିଧାୟକ ଆସି ଉଦ୍ଘାଟନ କରିଛନ୍ତି, ତାକୁ ଆମେ ଅଶେଷ ଧନ୍ୟବାଦ ଦଉଛି। ଓ ଆମର ସିଏଫଆର ର ଯୋଉ ରୀନା ମ୍ୟାଡାମ, ଉତ୍ତନା ଉତ୍ତମା ମ୍ୟାଡାମ, ଆଉ ତିନି ଜଣ କର୍ପୋରେଟର ଥିଲେ, ଆଉ ସାହିର ମା ଭଉଣୀ ମାନେ ଥିଲେ। ଆଜି ଉଦ୍ଘାଟନ ହେଲା, ତେଣୁ ସମସ୍ତଙ୍କୁ ମୁଁ ଆଜି ମୋ ତରଫରୁ ଧନ୍ୟବାଦ ଦଉଛି। ଆଉ ଏମିତି ଜଳଛତ୍ର ସବୁ ୱାର୍ଡରେ ଏମିତି ହଉ, ସମସ୍ତଙ୍କ ସାହାଯ୍ୟ ସହଯୋଗ ରହୁ।